ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଦେଶର ପଞ୍ଚଦଶ ଉପରାଷ୍ଟ୍ରପତି ଭାବେ ଏନ୍ଡିଏ ପ୍ରାର୍ଥୀ ଆଉ ମହାରାଷ୍ଟ୍ର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ ନିର୍ବାଚିତ ହୋଇଛନ୍। ଗଲାକାଲି ହୋଇଥିବା ଭୋଟ୍ଥି ଶ୍ରୀ ରାଧାକ୍ରିଷ୍ଣନ ଇଣ୍ଡିମେଣ୍ଟର ପ୍ରାର୍ଥୀ ଆଉ ସୁପ୍ରିମକୋର୍ଟର ଆଗର ବିଚାରପତି ଜଷ୍ଟିସ୍ ବି ସୁଦର୍ଶନ ରେଡ୍ଡିଙ୍କୁ 152 ଭୋଟ୍ଥି ହରାଇଛନ୍। ଶ୍ରୀ ରାଧାକ୍ରିଷ୍ଣନଙ୍କୁ 452 ପହଲା ପସନ୍ଦ ଭୋଟ୍ ମିଳିଥିବା ବେଳକେ ଶ୍ରୀ ରେଡ୍ଡିଙ୍କୁ 300 ପହଲା ପସନ୍ଦ ଭୋଟ୍ ମିଳିଛି। ନିର୍ବାଚନଟି ମୋଟ 98.2% ମତଦାନ ହୋଇଥିଲା। 14 ଜଣ ସାଂସଦ ଭୋଟ୍ ନାଇଁ ଦେଇଥିବା ବେଳକେ 15 ଭୋଟ୍ ନାକଚ ହୋଇଛି ବୋଲି ଫଳାଫଲ ଘୋଷଣା କରିକି ରାଜ୍ୟସଭା ମହାସଚିବ ପିସି ମୋଦି କହିଛନ୍ତି। ନିର୍ବାଚନ ଜିତିବାର ଉତ୍ତରୁ ଶ୍ରୀ ରାଧାକ୍ରିଷ୍ଣନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ନେତା ଓ ମନ୍ତ୍ରୀମାନେ ଶୁଭେଚ୍ଛା ଜଣାଇଛନ୍ତି। ସୁଭଦ୍ରା ଯୋଜନାର ସମୀକ୍ଷା ବୈଠକ ଆଜି ଭୁବନେଶ୍ୱରଠାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ହେବା। ବୈଠକଟି ବାଦ୍ ପଡ଼ିଥିବା ଯୋଗ୍ୟ ହିତାଧିକାରୀମାନଙ୍କୁ ଯୋଜନାଟି ସାମିଲ କରବାରକେ ଆଉ ଅଯୋଗ୍ୟମାନଙ୍କୁ ତାଲିକାନୁ ବାହାର କରବା ଲାଗି ଆଲୋଚନା କରାଯିବ। ରାଜ୍ୟ ପର୍ଯ୍ୟଟନ ବିଭାଗର ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାଟି 2025-26 ଆର୍ଥିକ ବର୍ଷଟି ପହଲା ତୀର୍ଥଯାତ୍ରା ଟ୍ରେନ୍ ଆଜି ଭୁବନେଶ୍ୱରଠାରୁ ବାହାରିବା। ଭୁବନେଶ୍ୱର ରେଳ ଷ୍ଟେସନରୁ ଦିନର 11 ବଜେ ଯାତ୍ରୀମାନଙ୍କୁ ଧରିକରି ଅଯୋଧ୍ୟା ବାରଣାସୀକେ ଟ୍ରେନ୍ ଯାତ୍ରା କରବା। ଦୁଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଆଉ ପ୍ରଭାତୀ ପରିଡ଼ା ଯାତ୍ରାର ଶୁଭାରମ୍ଭ କରିବେ। ଟ୍ରେନ୍ଟି 6 ଜିଲ୍ଲାର 775 ଜଣ ବରିଷ୍ଠ ନାଗରିକଙ୍କ ସହିତ 25 ଜଣ ଅଧିକାରୀ ଯାତ୍ରା କରିବେ। ଆଇବା ମସାର 8 ଆଉ ଡିସେମ୍ବର ମାସର 5 ସମ୍ବଲପୁରରୁ ତୀର୍ଥଯାତ୍ରୀ ଟ୍ରେନ୍ ବାହାରିବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସେବା ଭବନର ଆଜି ଉପରବେଳା 5 ବଜେ ରାଜ୍ୟ କ୍ୟାବିନେଟ୍ର ଜରୁରୀ ବୈଠକ ବସବା। ବୈଠକଟି ଭିନ୍ ଭିନ୍ ବିଭାଗର 5 ଅୟତ୍କା ପ୍ରସ୍ତାବ ଆସବା ବୋଲି ଜଣାପଡ଼ିଛି। ଆଗେ ବିଧାନସଭା ଅଧିବେଶନ ଥିବାନୁ ଇତାକେ ନଜରଟି ରଖିକରି କ୍ୟାବିନେଟ୍ଟି କେତେଟା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ। ଓଡ଼ିଶାର ରେଲବାଇର ବିକାଶ ଆଉ ରେଲ୍ ନେଟ୍ୱର୍କକେ ବରକସ କରବାର ଲାଗି ଗଲାକାଲି ନୂଆଦିଲ୍ଲୀଠାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଉ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଭିତରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଯାଇଛି। ରାଜ୍ୟ ଚାଲିଥିବା ରେଲ୍ ପ୍ରକଳ୍ପମାନଙ୍କର କାମ ତୁର୍ତ୍ତି କରବାର ଲାଗି ବୈଠକଟି ଆଲୋଚନା କରାଯାଇଥିଲା। ବୈଠକଟି ଓଡ଼ିଶାର 5 ସାଂସଦ ବିଲ୍ ଉପସ୍ଥିତ ଥିଲେ। ରାଜ୍ୟ ସରକାର ପ୍ରଦୂଷଣ ନିୟନ୍ତ୍ରଣ ଆଉ ସବୁଜ ଇନ୍ଧନକେ ତହକାବା ଲକ୍ଷ୍ୟଟି ଗଲାକାଲି ନୂଆ ଚିଠା ବୈଦ୍ୟୁତିକ ଗାଡ଼ି ନୀତି ଆଣିଛନ୍। ଚିଠା ନୀତି ଅନୁସାରେ 2030 ତକ ରାଜ୍ୟ 50% ବୈଦ୍ୟୁତିକ ଗାଡ଼ି ପ୍ରଚଳନ କରାଯିବା। ବିଦ୍ୟାଳୟ ଆଉ ମହାବିଦ୍ୟାଳୟମାନଙ୍କର ବସ୍ ଆଉ ଆମ୍ଭୁଲାନ୍ସକେ ବିଲ୍ ଇଭିଟି ବଦଲାଯିବା। ବ୍ୟାଟେରୀ ଗାଡ଼ିମାନଙ୍କର ଲାଗି ରାଜ୍ୟର ଭିନ୍ ଭିନ୍ ଜାଗାନ 300 ଚାର୍ଜିଂ କେନ୍ଦ୍ର 100 ସ୍ୱାଇପିଂ ଷ୍ଟେସନ୍ ସ୍ଥାପନା କରାଯିବା। ବ୍ୟାଟେରୀ କାର୍ମାନଙ୍କର ଗାଡ଼ି 1.5 ଲକ୍ଷ ଟଙ୍କା ତକ ପ୍ରୋହାହନ ଦିଆଯିବା। ଇତର ସହିତ ଇଭି ଘିନ୍ବାର୍ତ୍ତି ମିଳୁଥିବା ସବ୍ସିଡି ବ୍ୟବସ୍ଥା ଫଟିକ୍ କରବାର ଲାଗି ବିଲ୍ ସରକାର ନୂଆ ନୀତିଥି କେତେଟା ସଂଶୋଧନ ଆନ୍ବାରକେ ପ୍ରସ୍ତାବ ରଖିଛନ୍ତି। ଭୁବନେଶ୍ୱର ରାଉରକେଲା ଭୁବନେଶ୍ୱର ଏକ୍ସପ୍ରେସ୍ ଟ୍ରେନ୍ ଯାତ୍ରା ଆଜି ଦୁଇ ଆଡୁ ବାତିଲ ହୋଇଛି। ଲିଙ୍କ୍ ରେକ୍ ଡେରିଥି ଚାଲ୍ବାର ଲାଗି ଏହି ପଦକ୍ଷେପ ନିଆଯାଇଛି। ଇତାକେ ନଜରଥି ରଖିକରି ଯାତ୍ରୀମାନେ ଯାତ୍ରା ଯୋଜନା କରବାର ଲାଗି ରେଳବାଇ ତରଫ ଅନୁରୋଧ କରାଯାଇଛି। ଆଇବା ପିଢ଼ିର ଜିଏସ୍ଟି ସଂସ୍କାର ଦେଶର ସମବାୟ କ୍ଷେତ୍ରକେ ବରକସ କରବା ଆଉ ତାର ଉତ୍ପାଦମାନଙ୍କୁ ବଜାରର ପ୍ରତିଯୋଗିତାଥି ସାମିଲ କରବା। ସମବାୟ ଦରବମାନଙ୍କର ଚାହିଦା ବଢ଼ବାର ସାଙ୍ଗେ ଲୁକର କମାନୀ ବିଲ୍ ବଢ଼ବା। ଇତାର ଜରିଏ ଗ୍ରାମାଞ୍ଚଳ ଶିଳ୍ପ ଉଦ୍ୟୋଗକେ ବଲ୍ ମିଳିବା। ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରଥି ବିଲ୍ ଜିଏସ୍ଟି ସଂସ୍କାର ସମବାୟ କ୍ଷେତ୍ରକେ ତହକାବା। ଜିଏସ୍ଟି ସଂସ୍କାର ସିଧାସଳଖ ସମବାୟ କ୍ଷେତ୍ର, ଚାଷୀ, ଗାଁ, ଇଲାକାର ଉଦ୍ୟୋଗ ପ୍ରଭାବିତ କରବା ସହିତ ଦେଶର 10 କୋଟିରୁ ଅୟତ୍କା ଗୁରସ ଚାଷୀଙ୍କୁ ଲାଭାନ୍ୱିତ କରବା। ଇତାର ଜରିଏ ଦେଶର କୋଟି କୋଟି ପରିବାରକେ ଅତି ଜରୁରୀ ଦରବ କମ୍ ଦାମଥି ମିଳିପାରବା ବୋଲି ସମବାୟ ମନ୍ତ୍ରଣାଳୟ ତରଫ କୁହାଯାଇଛି। କଳାହାଣ୍ଡି ଜିଲ୍ଲାର ଆଦି କର୍ମଯୋଗୀ ଅଭିଯାନର ଜିଲ୍ଲାସ୍ତରୀୟ ତାଲିମ ଶିବିର ଉଦ୍ଘାଟିତ ହୋଇଯାଇଛି। 3-ଦିନିଆ କାର୍ଯ୍ୟକ୍ରମକେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଉଦ୍ଘାଟନ କରିକରି ଅଭିଯାନ ଆଉ ତାଲିମ ଶିବିରର ଆଭିମୁଖ୍ୟ ବୁଝାଇଥିଲେ। ବିଭାଗର ଅଧିକାରୀମାନେ ନିଷ୍ଠାର ସହିତ କାମ କରିକରି ଅଭିଯାନକେ ସଫଲ କରବା ଲାଗି ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମଟି 424 ଜନଜାତି ଗାଁର ଲୋକଙ୍କର ଦକ୍ଷତା, ନେତୃତ୍ୱ କ୍ଷମତାର ବିକାଶ ସହିତ ସର୍ବାଙ୍ଗୀନ ବିକାଶ କରବାର ଦିଗେ ପ୍ରଶିକ୍ଷକମାନଙ୍କୁ ତାଲିମ ଦିଆଯିବ। ଦକ୍ଷିଣ ଓଡ଼ିଶା ଆଉ ଉତ୍ତର ଆନ୍ଧ୍ରପ୍ରଦେଶ ପାଖେ ବଙ୍ଗୋପସାଗରନ ଫେର୍ ଗୋଟେ ଘୂର୍ଣ୍ଣିବଲୟ ବନିଛି। ଇତାର ପ୍ରଭାବଟି ରାଜ୍ୟ ବର୍ଷା ଲାଗି ରହିଛି। ଆଇବା 24 ଘଣ୍ଟା ଭିତରେ ସୁନ୍ଦରଗଡ଼ ସହିତ 8 ଜିଲ୍ଲାନ ଘଡ଼ଘଡ଼ି ସଙ୍ଗେ ଅତି ଜବର ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ସତର୍କ ସୂଚନା ଜାରି କରାଯାଇଛି। ଏଥିରେ ଆଞ୍ଚଳିକ ଖବର ଇନଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।